ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟ ଜନ୍ମତିଥି ଆଜି ସାରା ଦେଶରେ ପାଳନ କରାଯାଉଛି। ଗାଁରୁ ସହର ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗୁଜରାଟର ପୋରବନ୍ଦରଠାରେ 1869 ଅକ୍ଟୋବର ଆଜିର ଦିନରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ବିଦେଶରୁ ଓକିଲାତି ପାସ୍ କରିବା ପରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ସତ୍ୟ ଓ ଅହିଂସା ପଥରେ ସଫଳତା ପାଇଥିଲେ। ନିଶା ନିବାରଣ, ସ୍ୱଚ୍ଛତା, ଗ୍ରାମ୍ୟ ସ୍ୱରୋଜଗାରକୁ ସେ ସର୍ବଦା ପ୍ରାଥମିକତା ଦେଉଥିଲେ। 1963 ଅକ୍ଟୋବର ମାସ ଆଜିର ଦିନରେ ଉତ୍ତରପ୍ରଦେଶର ମୋଗଲସରାଇରେ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କର ଜନ୍ମ। ଜଣେ ସଫଳ, ଦୂରଦର୍ଶୀ ଓ ସଚ୍ଚୋଟ ରାଜନେତା ଭାବେ ଭାରତୀୟ ରାଜନୈତିକ ପରିମଣ୍ଡଳରେ ସେ ଯେଉଁ ଛାପ ଛାଡ଼ିଛନ୍ତି ତାହା ଅତୁଳନୀୟ। 1964 1966 ପର୍ଯ୍ୟନ୍ତ ସ୍ୱଚ୍ଚକାଳର ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାଙ୍କର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା। ମହାତ୍ମା ଗାନ୍ଧୀଙ୍କ ବିଚାର ସାରା ବିଶ୍ୱକୁ ଅନୁପ୍ରାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଲୋକଙ୍କ ସହ ମିଶିବା ଓ ସେମାନଙ୍କ ଆପଣେଇ ନେବା ବାପୁଙ୍କ ବିଶେଷତ୍ୱ ଥିଲା। ସେହିପରି ଆମ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଲାଲବାହାଦୁର ଶାସ୍ତ୍ରୀ ତାଙ୍କ ଦୃଢ଼ ନେତୃତ୍ୱ ପାଇଁ ଚିରସ୍କରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାତଫେରି କାର୍ଯ୍ୟକ୍ରମ କରାଯାଇଛି। ସକାଳ 9:30 ସମୟରେ ଆଜି ବିଧାନସଭା ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଓ ବାଚସ୍କତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର 15 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ଆଜି ଶେଷ ହେଉଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଆବର୍ଜନା ମୁକ୍ତ ଭାରତ, ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ଏବଂ ସାର୍ବଜନୀନ ସ୍ଥାନରେ ଶ୍ରମଦାନ କରି ସଫେଇ କାର୍ଯ୍ୟ କରାଯାଉଛି। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶାନ୍ତି ଓ ଅହିଂସାର ଉପାସକ ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ଅକ୍ଟୋବର 2-8 ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସସ୍ଥଳୀର ସୁରକ୍ଷା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଆବାସସ୍ଥଳୀର ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ପଦକ୍ଷେପରେ ସ୍ଥାନୀୟ ଅଧିବାସୀ ଓ ସ୍ୱେଚ୍ଛାସେବୀ ତଥା ଜନସାଧାରଣଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ, ଅଭିବୃଦ୍ଧି ତଥା ସେମାନଙ୍କ ବାସସ୍ଥଳୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି। ବିଜେଡି ପକ୍ଷରୁ ପ୍ରତିବର୍ଷ ଭଳି ଗାନ୍ଧି ଜୟନ୍ତୀ ଅବସରରେ ଆଜିଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଉଛି। ଏହି ପଦଯାତ୍ରା ଅକ୍ଟୋବର 11 ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ପଦଯାତ୍ରା ସମୟରେ ବିଭିନ୍ନ ଜନକଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ବର୍ଷ ଏହି ଜନସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ଭଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ 5 ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା ଏସିଆନ୍ ଗେମ୍ସର 8ମ ଦିନରେ ଭାରତ ଗତକାଲି 3ଟି ସ୍ୱର୍ଣ୍ଣ ସହ 15ଟି ପଦକ ହାସଲ କରିଛି। ଭାରତ ଏପର୍ଯ୍ୟନ୍ତ 13ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 19ଟି ବ୍ରୋଞ୍ଜ ପଦକ ସହ ମୋଟ 53ଟି ପଦକ ଜିତିଛି। ଗତକାଲି ପୁରୁଷ ଓ ମହିଳା 1500 ମିଟର ଦୌଡ଼ରେ ଭାରତ 3ଟି ରୌପ୍ୟ ପଦକ ହାସଲ କରିଛି। ପୁରୁଷ ବିଭାଗର ଭାରତର ଅଜୟ କୁମାର ସରୋଜ ରୌପ୍ୟ ଓ ଜିନ୍ସନ୍ ଜନ୍ସନ୍ ବ୍ରୋଞ୍ଜ ପଦକ ପାଇଥିବାବେଳେ ମହିଳା ବିଭାଗରେ ହର୍ମିଲନ୍ ବେନ୍ସ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ 3000 ମିଟର ଷ୍ଟିପଲ୍ ଚେଜ୍ରେ ଭାରତର ଅଭିନାଶ ସାୱଲେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଆଥ୍ଲେଟିକ୍ସ ଇଭେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ସୁଟିଂସ୍ରେ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। କିନାନ୍ ଡାରିୟସ୍ ଚେନ୍ନାଇ, ଜୋରାବର ସିଂ ସାଧୁ ଏବଂ ପୃଥ୍ୱୀରାଜ ତେନ୍ଦେମାନ ଏହି ସଫଳତା ହାସଲ କରିଛନ୍ତି। ଏଥିସହିତ ମହିଳା ସୁଟିଂର ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଛି। ମନୀଷା କିର୍, ପ୍ରୀତି ରଜାକ୍ ଏବଂ ରାଜେଶ୍ୱରୀ କୁମାରୀ
ଭାରତ ପାଇଁ ଏହି ସଫଳତା ଆଣିଛନ୍ତି। ପୁରୁଷ ଲମ୍ବଡ଼ିଆରେ ଏମ୍ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି। ଦୀର୍ଘ 37 ବର୍ଷ ପରେ ପୁରୁଷ ବ୍ୟାଡ୍ମିଣ୍ଟନରେ ଭାରତ ରୌପ୍ୟ ପଦକ ହାସଲ କରିଛି।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।